ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଗୀତ ସଂହିତା 107 ଗୀତ। ତୁମ୍ଭେମାନେ ସଦା ପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କର ସମସ୍ତ ଉତ୍ତମତା ନିମନ୍ତେ ତାହାଙ୍କୁ ଧନ୍ୟବାଦ ଦିଅ, ତାହାଙ୍କର ମହାନ ଉଦ୍ଧାରର କାର୍ଯ୍ୟ ନିମନ୍ତେ ତାହାଙ୍କର ପ୍ରଶଂସା କର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিবো। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউথরে আপনমানঙ্কু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনঙ্কু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। বিশেষ ভাবরে বর্তমান যে করোনা ভাইরাস জীবাণু সারা পৃথিবীকে আপনা আক্রমণ করে সারিছি, সেই আক্রমণর সেই সদাপ্রভু পরমেশ্বর আপনার সুরক্ষায় রাখন্তু। তাহা প্রেম, তাহা কৃপা, তাহা দয়া আউ তাহা অনুগ্রহ সদাসর্বদা আপনার সহবর্তী রহ। প্রিয় শ্রোতা, আজির আলোচনা হচ্ছে করোনা জীবাণু আমাকে অটকাইব কি, ভাগ দুই। প্রিয় শ্রোতা, এর ভাগ এক গতকালি আমি আলোচনা করে সারিছু। চলন্তু এই ভাগ দুইরে রাজা ফেরো যেপরি মোশাঙ্ক কথা শুনিলে না আপনা হৃদয়কু কঠিন কলে, এথি কারণর সদাপ্রভু সপ্তম দণ্ড আনিলে, তাহলে শিলা বৃষ্টি। অনন্তর সদাপ্রভু মোশাঙ্কু কহিলে, তুমে প্রভাতরে উঠি ফারো সম্মুখে ঠিয়া হয়ে তাহাকু এই কথা কুহ। এব্রিয় মানক সদাপ্রভু পরমেশ্বর কহন্তি, আমার সেবা করিবা কু আম লোক মানকু ছাড়ি দিও, নহিলে এইথর আমি তুম্ভ হৃদয়ের বিরুদ্ধে পুণে তুম দাসগণক লোক মানক মধ্যে আমার সর্বপ্রকার মহামারী পঠাইবা। তহিরে সমুদায় পৃথিবী আম বাক্য তুল্য কেহি না তুমি জ্ঞাত হব, কারণ এতবেলকু আমি আপনা হস্ত বিস্তার করে মহামারী দ্বারা তুমি ও তুম লোক মানুষ সংহার করু নি, পুনে তুমে পৃথিবী উচ্ছিন্ন হয়ে সারিছন্তি। মাত্র তুমি আপনা পরাক্রম দেখাইবাকু ও সমুদায় পৃথিবী যেপরি আমার নাম কীর্তত হব, প্রকৃতরে এথিপাই আমি তুমি স্থাপন করে রাখিছ। এবে হে তুমি কি আম লোক মানুষ ছাড়ি নদী সেমানক পরে দর্প করুছ? দেখ, আমি কালি এপরি সময় মিশর দেশে এপরি ভারী শিলা বৃষ্টি করিবা যে মিশরর পত্তনা বধি আজি যায় সেপরি কেবে হই না। এনিমন্তে এবে লোক পঠায়ে ক্ষেত্রে তোমার প্রসাদী যাহা যাহা অছি তাহা সবু শীঘ্র অনাও, কারণ যে মনুষ্য কি পশু ক্ষেত্রে রহবে গৃহকু অনান যাবে সেমানক উপরে শিলা বৃষ্টি হলে সেমানে মরিবে। সেতবেলে পরঙ্ক দাসমানক মধ্যর যে ব্যক্তি সদাপ্রভুঙ্ক বাক্যরে ভীত হলে সে শীঘ্র আপনা দাস ও পশুমানক গৃহকু আনিলা। মাত্র সে সদাপ্রভুঙ্ক বাক্যরে মনোযোগ ন কলা, সে আপনা দাস ও পশুমানক ক্ষেত্রে ত্যাগ কলে। অনন্তর সদাপ্রভু মশাঙ্কু কহিলে, তুমি আকাশ আড়ে আপনা হস্ত বিস্তার কর, তহিঁরে মিশ্রীয় সমস্ত মনুষ্য পশু ও ক্ষেত্রস্থ ତୃଣାଦି ସମସ୍ତ ଉପରେ ଶିଳାବୃଷ୍ଟି ହେବ। ତହୁ ମଉସା ଆପଣା ଜଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତି। ସଦାପ୍ରଭୁ ମେଘ ଗର୍ଜନ ଓ ଶିଳା ବୃଷ୍ଟି କଲେ, ପୁଣି ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା। ଏହି ରୂପେ ସଦାପ୍ରଭୁ ମିଶ୍ର ଦେଶରେ ଶିଳା ବୃଷ୍ଟି କଲେ। ତହିଁରେ ଶିଳା ବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା। ଏ ପ୍ରକାର ଅତି ଦ୍ୱାସହ ଶିଳା ବୃଷ୍ଟି ମିଶ୍ର ଦେଶରେ ରାଜ୍ୟ ସ୍ଥାପନା ବଧି କେବେ ହୋଇନଥିଲା। ତହିଁରେ ସମୁଦାୟ ମିଶ୍ର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ୱାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା। କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା। କେବଳ ଇସ୍ରାଏଲ ସନ୍ତାନଗଣର ବାସସ୍ଥାନ ଘୋଷଣ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ। ଅନନ୍ତର ଫରୋ ଲୋକ ପଠାଇ ମଉସା ଓ ହାରଣଙ୍କୁ ଡକାଇ କହିଲେ, ଏହି ଥର ଆମେ ପାପ କଲୁ, ସଦାପ୍ରଭୁ ଧାର୍ମିକ, ମାତ୍ର ଆମେ ଓ ଆମ ଲୋକମାନେ ଦୋଷୀ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ପରମେଶ୍ୱର କୃତ ଗର୍ଜନ ଓ ଶିଳା ବୃଷ୍ଟି ଯଥେଷ୍ଟ ହୋଇଅଛି। ଆମେ ତୁମମାନଙ୍କୁ ଛାଡ଼ି ଦେବା, ତୁମମାନଙ୍କର ଆଉ ବିଳମ୍ବ ହେବ ନାହିଁ। ସେତେବେଳେ ମଉସା ତାକୁ କହିଲେ, ମୁଁ ନଗରକୁ ବାହାର ହୋଇଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣା ହସ୍ତ ବିସ୍ତାର କରିବି। ତହିଁରେ ମେଘ ଗର୍ଜନ ନିବୃତ ହେବ ଓ ଶିଳା ବୃଷ୍ଟି ଆଉ ହେବ ନାହିଁ। ପୁଣି ଏହି ପୃଥିବୀ ଯେ ସଦାପ୍ରଭୁଙ୍କ ତାହା ଆପଣ ଜାଣିପାରିବେ, ମାତ୍ର ମୁଁ ଜଣେ ଆପଣ ଓ ଆପଣଙ୍କ ଦାସଗଣ ଅଦ୍ୟପି ସଦାପ୍ରଭୁ ପରମେଶ୍ୱରଙ୍କୁ ଭୟ କରୁନାହାନ୍ତି। ସେ ସମୟରେ ଫେସି ଓ ଜବ ସବୁ ନଷ୍ଟ ହେଲା, କାରଣ ଜବ ସିସାଯୁକ୍ତ ଓ ଫେସି ପୁଷ୍ଟିତ ଥିଲା। ମାତ୍ର ଗହମ ଓ ଜହ୍ନା ବଡ଼ ହୋଇନଥିବାରୁ ନଷ୍ଟ ହେଲା ନାହିଁ। ଅନନ୍ତର ମଉସା ପରଙ୍କ ନିକଟରୁ ନଗର ବାହାରକୁ ଯାଇ ସଦାପ୍ରଭୁଙ୍କ ଛାମରେ ଆପଣା ହସ୍ତ ବିସ୍ତାର କରନ୍ତେ, ମେଘଗର୍ଜନ ଓ ଶିଳା ବୃଷ୍ଟି ନିର୍ବୃତ ହେଲା, ଭୂମିରେ ଆଉ ଜଳ ବୃଷ୍ଟି ହେଲା ନାହିଁ। ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘଗର୍ଜନ ନିବୃତ ହେବାର ଦେଖି ଫାରୋ ଆହୁରି ପାପ କଲେ। ପୁଣି ସେ ତାଙ୍କ ଦାସମାନେ ଆପଣା ଆପଣା ମନ ଭାରି କଲେ। ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା। ଏଣୁ ମଉସାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେ ଇସ୍ରାଏଲ ସନ୍ତାନମାନଙ୍କୁ ଛାଡ଼ି ଦେଲେ ନାହିଁ। ଏଥି କାରଣରୁ ସଦାପ୍ରଭୁ ମିଶ୍ରି ବା ମିଶ୍ର ଦେଶକୁ ଆଉ ଗୋଟିଏ ଦଣ୍ଡ ଆଣିଲେ, ତାହା ହେଉଛି ପଙ୍ଗପାଳ। ଅନନ୍ତର ସଦାପ୍ରଭୁ ମଉସାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଅ, କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ସେହି ସକଳ ଚିହ୍ନ ଦର୍ଶାଇବା, ପୁଣି ଆମ୍ଭେ ମିଶ୍ରିୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣଙ୍କ ଚିହ୍ନ ସ୍ୱରୂପ ଯେ କର୍ମ କରିଅଛି ସେସବୁରୁ ବୃଥା। ତୁମେ ଯେପରି ଆପଣା ପୁତ୍ର ଓ ପୁତ୍ରର ବନା ଗୋଚର କହିବ, ପୁଣି ଆମ୍ଭେ ସେ ସଦାପ୍ରଭୁ ଏହା ଜ୍ଞାତ ହେବ। ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ ଭାରି କଲୁ ବୋଲି ସଦାପ୍ରଭୁ କହନ୍ତି। ପ୍ରିୟ ସତା, ସେତେବେଳେ ମଉସା ଓ ହାରଣ ଫାରୋଙ୍କ ନିକଟକୁ ଯାଇ କହିଲେ, ଏବ୍ରିୟମାନଙ୍କର ସଦାପ୍ରଭୁ ପରମେଶ୍ୱର କହନ୍ତି, ତୁମ୍ଭେ ଆମ ସାକ୍ଷାତରେ ନମ୍ର ହେବାକୁ କେତେ କାଳ ନାସ୍ତି ରହିବ? ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ, ମାତ୍ର ଯେବେ ଛାଡ଼ିଦେବାକୁ ନାସ୍ତି କର, ତେବେ ଦେଖ ଆମ୍ଭେ କାଲି ତୁମ ଅଞ୍ଚଳକୁ ପଙ୍ଗପାଳ ଆଣିବା, ସେମାନେ ଭୂମିର ମୁଖ ଏପରି ଅଚ୍ଛନ୍ନ କରିବେ ଯେ କେହି ତା ଦେଖିପାରିବ ନାହିଁ। ପୁଣି ଶିଳା ବୃଷ୍ଟିର ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମମାନଙ୍କର ଅଛି ତାହା ସେମାନେ ଖାଇବେ। ପୁଣି ତୁମମାନଙ୍କର କ୍ଷେତ୍ର ପତ୍ନ ସମସ୍ତ ବୃକ୍ଷ ଖାଇବେ। ପୁଣି ସେମାନଙ୍କ ଦ୍ୱାରା ତୁମର ଗୃହ ଓ ତୁମ ଦାସଗଣର ଗୃହ ଓ ସକଳ ମିଶ୍ରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବଦନ୍ତ ଦେଶରେ ତୁମ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମବଧିୟ ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ। ତହୁ ମଉସା ମୁଖ ଫେରାଇ ପରଙ୍କ ନିକଟରୁ ବାହାରିଗଲେ। ଅନନ୍ତର ପରଙ୍କର ଦାସଗଣ ତାଙ୍କୁ କହିଲେ, ଏ ମନୁଷ୍ୟ କେତେ କାଲ ଆମମାନଙ୍କ ଫାନ୍ଦ ସ୍ୱରୂପ ହୋଇଥିବ। ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଛାଡ଼ି ଦିଅନ୍ତୁ। ମିଶ୍ର ଦେଶ ଯେ ନଷ୍ଟ ହେଲାଣି, ଏହା କି ଆପଣ ଏବେ ହେଁ ବୁଝନ୍ତି ନାହିଁ? ତେବେ ମଉସା ଓ ହାରଣ ପୁନର୍ବାର ଫରଙ୍କ ନିକଟକୁ ଅଣାଯାଆନ୍ତେ। ସେମାନଙ୍କୁ କହିଲେ, ଯାଅ, ତୁମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କର, ମାତ୍ର କିଏ ଯିବ? ତହିଁରେ ମଉସା କହିଲେ, ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ର କନ୍ୟାମାନଙ୍କୁ ପୁଣି ଗୋମେଷାଦି ପଳ ମଧ୍ୟ ସଙ୍ଗରେ ଘେନିଯିବୁ। ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମମାନଙ୍କର ଉତ୍ସବ କରିବାକୁ ହେବ। ତେବେ ଫାରୋ ସେମାନଙ୍କୁ କହିଲେ, ହେଉ, ସଦାପ୍ରଭୁ ତୁମମାନଙ୍କ ସହବର୍ତ୍ତୀ ହୁଅନ୍ତୁ। ଆମେ ତ ତୁମମାନଙ୍କୁ ଓ ତୁମମାନଙ୍କ ବାଳକମାନଙ୍କୁ ଛାଡ଼ିଦେବୁ। ସାବଧାନ, ଅମଙ୍ଗଳ ତୁମମାନଙ୍କର ସମ୍ମୁଖରେ ଅଛି। ଏପରି ହେବ ନାହିଁ। ତୁମେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କ ସେବା କର, କାରଣ ଏହି ମାତ୍ର ତୁମମାନଙ୍କ ଚାହଁ। ଏଉତାରେ ସେମାନେ ପାରଙ୍କ ସାକ୍ଷାତରୁ ତାଡ଼ିତ ହେଲେ। ଅନନ୍ତର ସଦାପ୍ରଭୁ ମଉସାଙ୍କୁ କହିଲେ, ତୁମେ ପଙ୍ଗପାଳ ନିମନ୍ତେ ମିଶ୍ର ଦେଶ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସେମାନେ ମିଶ୍ର ଦେଶରୁ ଆସି ଶିଲା ବୃଷ୍ଟିର ଅବଶିଷ୍ଟ ଭୂମିର ତୃଣାଦି ସମସ୍ତ ଗ୍ରାସ କରିଲେ। ତହୁଁ ମଉସା ମିଶ୍ର ଦେଶ ଉପରେ ଆପଣା ଜଷ୍ଟି ବିସ୍ତାର କରନ୍ତେ। ସଦାପ୍ରଭୁ ସେହି ଦିବାରାତ୍ରି ଯାକ ଦେଶରେ ପୂର୍ବୀୟ ବାୟୁ ବୁହାଇଲେ। ପ୍ରଭାତ ହୁଅନ୍ତେ ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଲ ଉପସ୍ଥିତ ହେଲେ। ତହିଁରେ ସମୁଦାୟ ମିଶ୍ର ଦେଶରେ ପଙ୍ଗପାଲ ବ୍ୟାପିଗଲେ। ମିଶ୍ରର ସମସ୍ତ ଅଞ୍ଚଳରେ ପଙ୍ଗପାଲ ପଡ଼ିଲେ। ସେମାନେ ଅନ୍ୟ ଭୟାନକ ଥିଲେ, ଯେପରି ପଙ୍ଗପାଲ ପୂର୍ବରେ କଦାପି ହୋଇନଥିଲା କି ଆଉ କେବେ ହେବ ନାହିଁ। ସେମାନେ ସମୁଦାୟ ଭୂମି ଅଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରକୃତ ହେଲା। ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଲା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ। ତହିଁରେ ସମୁଦାୟ ମିଶ୍ର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ତହିଁର ବର୍ଣ୍ଣ କିଛି ମାତ୍ର ରହିଲା ନାହିଁ। ପ୍ରିୟ ଶ୍ରୋତା, ତହୁଁ ଫରୋ ଶୀଘ୍ର ମଉସା ଓ ହାରଣଙ୍କୁ ଡକାଇ କହିଲେ, ଆମେ ତୁମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମମାନଙ୍କ ବିରୁଦ୍ଧରେ ପାପ କରୁଅଛୁ, ବିନୟ କରୁଅଛୁ। କେବଳ ଏହି ଥରକ ଆମର ପାପ କ୍ଷମା କରି ଆମ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। ତହିଁରେ ସେ ପାରଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଲମାନଙ୍କୁ ଉଠାଇ ନେଲେ, ସୁଫ ସାଗର ନିକ୍ଷେପ କଲେ। ତହିଁରେ ମିଶ୍ରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଲ ରହିଲା ନାହିଁ। ପ୍ରିୟ ଶ୍ରୋତା, ମାତ୍ର ସଦାପ୍ରଭୁ ପରଙ୍କର ହୃଦୟ କଠିନ କଲେ। ପୁଣି ସେ ଇସ୍ରାଏଲ ସନ୍ତାନଗଣଙ୍କୁ ଛାଡ଼ି ଦେଲେ ନାହିଁ। ଏଥି କାରଣ ସଦାପ୍ରଭୁ ପରମେଶ୍ୱର ମିଶ୍ର ଦେଶ ଉପରେ ନବଦଣ୍ଡ ଆଣିଲେ, ତାହା ହେଲା ଅନ୍ଧକାର। ଆଉ ସଦାପ୍ରଭୁ ମଉସାଙ୍କୁ କହିଲେ, ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର, ତହିଁରେ ମିଶ୍ର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ହେତୁରୁ ଲୋକମାନେ ଦାରାଣ୍ଡି ହେବେ। ଅନନ୍ତର ମୂଷା ଆକାଶ ଆଡ଼େ ହସ୍ତବିସ୍ତାର କରନ୍ତେ। ତିନି ଦିନ ପର୍ଯ୍ୟନ୍ତ ମିଶ୍ର ଦେଶରେ ସର୍ବତ୍ର ଏପରି କ୍ରାଡ୍ ଅନ୍ଧକାର ହେଲା ଯେ କେହି ଏକ ଆରକକୁ ଦେଖିପାରିଲେ ନାହିଁ, ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠିପାରିଲା ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣର ସମସ୍ତ ବାସସ୍ଥାନରେ ଆଲୁଅ ଥିଲା। ତହୁ ଫାରୋ ମୋଶାଙ୍କୁ ଡକାଇ କହିଲେ, ତୁମେମାନେ ସଦାପ୍ରଭୁଙ୍କୁ ସେବା କରିବାକୁ ଯାଅ, କେବଳ ତୁମମାନଙ୍କ ଗୋ ମେଷାଦି ପଲ ଥାଆନ୍ତୁ, ତୁମମାନଙ୍କ ବାଲକମାନେ ମଧ୍ୟ ତୁମମାନଙ୍କ ସଙ୍ଗେ ଯାଆନ୍ତୁ। ତହିଁରେ ମୋଶା କହିଲେ, ଆମେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମ ଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ। ଆମମାନଙ୍କ ପଶୁଗଣ ଆମମାନଙ୍କ ସାଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ, କାରଣ ଆମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। ପୁଣି କି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନହେଲେ ଆମେମାନେ ଜାଣିପାରିବୁ ନାହିଁ। ଏହି କାରଣରୁ ପ୍ରିୟ ଶ୍ରୋତା, ମହସା କହିଲେ, ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ପୁଣି ସେମାନଙ୍କୁ ଛାଡ଼ିଦେବାକୁ ମନତ୍ତ ହେଲେ ନାହିଁ। ଏଣୁ ଫାରୋ ତାଙ୍କୁ କହିଲେ, ଆମ୍ଭ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମର ମୁଖ ଆଉ କେବେ ଦେଖ ନାହିଁ, ଯେଉଁଦିନ ଆମର ମୁଖ ଦେଖିବ ସେହିଦିନ ମରିବ। ତହିଁରେ ମୋଶା କହିଲେ, ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ। ପରିଶେଷ ସଦାପ୍ରଭୁ ପରମେଶ୍ୱର ସେହି ମିଶ୍ର ଦେଶ ଉପରେ ଦଶମ ଦଣ୍ଡ ଆଣିଲେ। ସେହି ଦଶମ ଦଣ୍ଡ ହେଲା ଭୟଙ୍କର ଦଣ୍ଡ, ଯାହାକି ସମସ୍ତେ ଭୟରେ ପରିଣତ ହେଲେ। ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମେ ଫାରୋ ଓ ମିଶ୍ର ଉପରେ ଆଉ ଏକ ଉତ୍ପାତ ଆଣିବା, ତୁମ ପାରେ ସେ ତୁମମାନଙ୍କୁ ଏ ସ୍ଥାନରୁ ଛାଡ଼ିଦେବେ। ପୁଣି ଛାଡ଼ିଦେବା ସମୟରେ ସେ ତୁମମାନଙ୍କୁ ନିତା ତଡ଼ିଦେବେ। ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣ ଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀ ଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସୀ ଠାରୁ ରୌପ୍ୟ ଅଳଙ୍କାର ସ୍ୱର୍ଣ୍ଣ ଅଳଙ୍କାର ମାଗି ଘେନନ୍ତୁ। ଆଉ ସଦାପ୍ରଭୁ ମିଶ୍ରୀୟମାନଙ୍କ ହୃଦୟରେ ଲୋକମାନଙ୍କ ଅନୁଗ୍ରହ ପ୍ରାପ୍ତ କଲେ। ପୁଣି ମିଶ୍ର ଦେଶରେ ଫରଙ୍କ ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ। ଅନନ୍ତର ମୋଶା କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇ ପ୍ରହରର ରାତ୍ରିରେ ମିଶ୍ରର ମଧ୍ୟ ଦେଇ ଗମନ କରିବା। ତହିଁରେ ସିଂହା ସେନାପତି ପିଷ୍ଟ ପରଙ୍କ ପ୍ରଥମ ଜାତ ଠାରୁ ଚକି ପେଷଣାକାରୀ ଦାସୀଙ୍କ ପ୍ରଥମ ଜାତ ପର୍ଯ୍ୟନ୍ତ ମିଶ୍ର ଦେଶସ୍ଥ ସମସ୍ତ ପ୍ରଥମ ଜାତ ଓ ପୁରୁଷମାନଙ୍କ ପ୍ରଥମ ଜାତ ମରିବେ। ଏଣୁ ସମୁଦାୟ ମିଶ୍ର ଦେଶରେ ଯେପରି କେବେ ହୋଇନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ। ମାତ୍ର ସଦାପ୍ରଭୁ ମିଶ୍ରୀୟ ଲୋକମାନଙ୍କ ଠାରୁ ଇସ୍ରାଏଲୀୟ ଲୋକଙ୍କୁ ବିଶେଷ କରନ୍ତି, ଏହା ଯେପରି ତୁମେମାନେ ଜ୍ଞାତ ହେବ। ଏଥିପାଇଁ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକୁର ସୁଦ୍ଧା ଜିତା ପାଇବ ନାହିଁ। ତହିଁରେ ତୁମର ଏହି ସମସ୍ତ ବାସମାନେ ମୋ ନିକଟକୁ ନତ ହୋଇ ଆସିବେ, ଓ ସେମାନେ ପ୍ରମାଣ କରି କହିବେ, ତୁମ୍ଭେ ଓ ତୁମର ଅନୁଗତ ସମସ୍ତ ଲୋକ ବାହାରି ଯାଅ, ତହିଁ ଉତାରେ ମୁଁ ବାହାରି ଯିବି। ଅନନ୍ତର ସେ ପ୍ରଚଣ୍ଡ କ୍ରୋଧରେ ଫରଙ୍କ ନିକଟକୁ ବାହାରିଗଲେ। ସଦାପ୍ରଭୁଙ୍କ ମୋଶାଙ୍କୁ କହିଲେ, ଆମେ ଯେପରି ମିଶ୍ର ଦେଶରେ ଆପଣା ଆଚର୍ଯ୍ୟକ୍ରିୟା ବହୁ ସଂଖ୍ୟକ କରିବା, ଏଥିପାଇଁ ଫରୋ ତୁମମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ପୁଣି ମୋଶା ଓ ହାରଣ ଫାରଙ୍କ ସମ୍ମୁଖରେ ଏହି ସମସ୍ତ ଆଚର୍ଯ୍ୟ କର୍ମ କରିଥିଲେ, ମାତ୍ର ସଦାପ୍ରଭୁ ଫରଙ୍କ ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ଛାଡ଼ିଦେଲେ ନାହିଁ। ପ୍ରିୟ ଶ୍ରୋତା, ବର୍ତ୍ତମାନ ମହାମାରୀ ଶବ୍ଦ ଗୁରୁତ୍ୱପୂର୍ଣ୍ଣ ଗ୍ରୀକ୍ ଭାଷାରୁ ଏହା ହୋଇ ମୋର ଯାହା ଆମେ ବର୍ତ୍ତମାନ ଶୁଣୁଅଛୁ, ସେହି କରୋନା ଭାଇରସ୍ ସାରା ପୃଥିବୀକୁ ଆକ୍ରମଣ କରିଛି। ଅନେକ ଲୋକ ଏହି ଆକ୍ରମଣରେ ପୀଡ଼ିତ ଅଛନ୍ତି। ସଦାପ୍ରଭୁ ପରମେଶ୍ୱର ଯେପରି ମୋଷାଙ୍କ ଦ୍ୱାରା ଆମେ ଯାହା ଦେଖୁଅଛୁ ସେହି ମିଶ୍ର ଦେଶ ଉପରେ ସେହି ମହାମାରୀ ଆଣିଥିଲେ, ହେଲେ ହିଁ ସେହି ରାଜା ଆପଣା ହୃଦୟକୁ କଠିନ କଲେ। ପ୍ରିୟ ଶ୍ରୋତା, ବର୍ତ୍ତମାନ ଯେଉଁ ସମୟରେ ଆମେ ବାସ କରୁଅଛୁ ଏହି ସମୟ ହେଉଛି ତାହାଙ୍କ ଆଗମନ ସମୟ। ଆମେ ଜାଣୁନା କେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆସିବେ। ତାହେଲେ କ'ଣ ଆପଣ ପ୍ରସ୍ତୁତ ଅଛନ୍ତି କି? ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ବିଶ୍ୱାସ କରିବା, ଆଉ ଏହି କରୋନା ଭାଇରସ୍ ବର୍ତ୍ତମାନ ଯାହା ଆମ ଚାରିପଟେ ଘେରି ରହିଅଛି ତାହାଠୁ ଆମେ ବାହାର ହେବା। ଯଦି ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା କି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଏହିସବୁ ସମ୍ଭବ, ତାହେଲେ ପ୍ରିୟ ଶ୍ରୋତା ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ପୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।